ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ମହାନଦୀ ଜଳବିବାଦ ସମାଧାନ ପାଇଁ ଆସନ୍ତାକାଲି ଓଡ଼ିଶା ଛତିଶଗଡ଼ ମଧ୍ୟରେ ଅନୁଷ୍ଠିତ ହେବ ଯୁଗ୍ମ ବୈଷୟିକ କମିଟି ବୈଠକ। ସୁବର୍ଣ୍ଣରେଖା ଓ ଅସ୍ତରଙ୍ଗ ବନ୍ଦର ପାଇଁ ଘରୋଇ କମ୍ପାନୀଙ୍କ ସହିତ ରାଜ୍ୟ ସରକାରଙ୍କ ଚୁକ୍ତିନାମା। ପୁରୀଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ତିନିଦିନିଆ ବୈଷୟିକ ଶକ୍ତି ନେତୃତ୍ୱ ସମ୍ମିଳନୀ ଏବଂ ଭାରତୀୟ ନୌସେନାର ପରାକ୍ରମ, ସଫଳତା ଏବଂ ରଣନୈତିକ ଗୁରୁତ୍ୱକୁ ସ୍ୱୀକୃତି ଦେବା ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ନୌସେନା ଦିବସ। ମହାନଦୀ ଜଳବିବାଦ ସମାଧାନ ନେଇ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ପରବର୍ତ୍ତୀ ଯୁଗ୍ମ ବୈଷୟିକ କମିଟି ବୈଠକ ଆସନ୍ତାକାଲି ଅନୁଷ୍ଠିତ ହେବ। ବିଧାନସଭାରେ ଆଜି ପ୍ରଶ୍ନକାଳରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି, ଆପୋଷ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ପାଇଁ ଉଭୟ ରାଜ୍ୟ ପ୍ରୟାସ ଜାରି ରଖିଛନ୍ତି। ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏନେଇ ଅନୌପଚାରିକ ଆଲୋଚନା ହୋଇସାରିଛି ବୋଲି ସେ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୂର୍ବାଞ୍ଚଳ ପରିଷଦ ବୈଠକରେ ମଧ୍ୟ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମୁଖ୍ୟମନ୍ତ୍ରୀସ୍ତରୀୟ ଆଲୋଚନା ହୋଇଛି। ଗତ ଅଗଷ୍ଟ 30 ତାରିଖରେ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ ସ୍ତରୀୟ ବୈଠକ ଅବସରରେ ବିବାଦ ସମାଧାନ ଲକ୍ଷ୍ୟ ନେଇ ଏକ ରୂପରେଖ ପ୍ରସ୍ତୁତ କରାଯାଇଛି। ଡକ୍ଟର ମହାଲିଙ୍ଗ କହିଛନ୍ତି, ଯୁଗ୍ମ ବୈଷୟିକ କମିଟିର ବୈଠକ ଏହା ପୂର୍ବରୁ 6 ଥର ଅନୁଷ୍ଠିତ ହୋଇସାରିଛି। ମହାନଦୀ ଟ୍ରିବ୍ୟୁନାଲ୍ରେ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା 20 ତାରିଖରେ ଅନୁଷ୍ଠିତ ହେବ ବୋଲି ଡକ୍ଟର ମହାଲିଙ୍ଗ ଗୃହରେ ସୂଚନା ଦେଇଛନ୍ତି। ରାଜ୍ୟରେ 2 ବନ୍ଦର ପ୍ରତିଷ୍ଠା ନେଇ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି ବୋଲି ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି। ବିଧାନସଭାରେ ଆଜି ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି, ସୁବର୍ଣ୍ଣରେଖା ଏବଂ ଅସ୍ତରଙ୍ଗ ବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ୍ ଲିମିଟେଡ୍ ଏବଂ ନବଯୁଗ ଇଞ୍ଜିନିୟରିଂ କମ୍ପାନୀ ଲିମିଟେଡ୍ ସହିତ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ବନ୍ଦର ନିର୍ମାଣ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଜାରି ରହିଛି। ଜଗତସିଂହପୁର ଜିଲ୍ଲାର ଜଟାଧାରୀ ମୁହାଣଠାରେ ଜେଏସ୍ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ଲିମିଟେଡ୍ ଦ୍ୱାରା ପ୍ରସ୍ତାବିତ ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟ ପଣ୍ୟ ପରିବହନ ପାଇଁ ଏକ ନିଜସ୍ୱ ଜେଟି ସ୍ଥାପନ ନିମନ୍ତେ ରାଜ୍ୟ ସରକାରଙ୍କ ସହିତ ରିହାତି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିବା ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି। ଶ୍ରୀ ଜେନା କହିଛନ୍ତି, ରାଜ୍ୟରେ ଏବେ 3 ବନ୍ଦର କାର୍ଯ୍ୟକାରୀ ହୋଇଛି। ରାଜ୍ୟର ବୃହତ ବନ୍ଦର ପାରଦୀପ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ପରିବହନ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଛି ବୋଲି ଶ୍ରୀ ଜେନା ଗୃହରେ ସୂଚନା ଦେଇଛନ୍ତି। କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ବିଧାନସଭାର ପ୍ରଶ୍ନକାଳ ଆଜି ବାଧାପ୍ରାପ୍ତ ହୋଇଛି। ଗତକାଲି ବେସରକାରୀ କାର୍ଯ୍ୟଦିବସ ଅବସରରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡମ୍ଙ୍କୁ ସଂକଳ୍ପ ଉପସ୍ଥାପନ କରିବା ପାଇଁ ସୁଯୋଗ ଦିଆନଯିବା ଅଭିଯୋଗ ନେଇ ଦଳୀୟ ସଦସ୍ୟମାନେ ଆଜି ଗୃହରେ ହଟ୍ଟଗୋଳ କରିଥିଲେ। ବାଚସ୍କତି ସୁରମା ପାଢ଼ୀ ପ୍ରଥମେ 10:46ରୁ 11:30 ଯାଏଁ ଗୃହକୁ ମୁଲତବୀ ରଖିଥିଲେ। ତେବେ ଶୂନ୍ୟକାଳରେ ଗୃହରେ ପୁନର୍ବାର ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ସଦସ୍ୟମାନେ ସଂକଳ୍ପ ଆଲୋଚନା ପାଇଁ ନିର୍ଦ୍ଦିଷ୍ଟ ଦିନ ଘୋଷଣା କରିବାକୁ ବାଚସ୍କତି ନିକଟରେ ଦାବି ଉପସ୍ଥାପନ କରିଥିଲେ। ଏହି ପ୍ରସଙ୍ଗ ନେଇ ହଟ୍ଟଗୋଳ ଜାରି ରହିବାରୁ ବାଚସ୍କତି ଗୃହକୁ 3 ପର୍ଯ୍ୟାୟରେ 24 ମୁଲତବୀ ଘୋଷଣା କରିଥିଲେ। ତେବେ ଶ୍ରୀ କାଡମ୍ ଆଣିଥିବା ସଂକଳ୍ପକୁ ଆସନ୍ତା 12 ଦିନ ଆଲୋଚନା କରାଯିବ ବୋଲି ବାଚସ୍କତିଙ୍କ ଘୋଷଣା ପରେ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଛି। ହୀରାକୁଦ ଜଳଭଣ୍ଡାରର ଜଳଧାରଣ କ୍ଷମତା କ୍ରମଶଃ ହ୍ରାସ ପାଉଛି। ବିଧାନସଭାରେ ଆଜି ଏକ ସଂକ୍ରାନ୍ତ ପ୍ରଶ୍ନର ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଜଳଭଣ୍ଡାରର କ୍ଷମତା ଇତିମଧ୍ୟରେ 27.57% ହ୍ରାସ ପାଇଛି। ମହାନଦୀର 83,400 ବର୍ଗ କିଲୋମିଟର ଅବବାହିକାରୁ ଜଳ ସଂଗୃହୀତ ହୋଇ ଆସୁଥିବାରୁ ଅନେକ ପରିମାଣର ପଟୁ ମାଟି ଜଳଭଣ୍ଡାର ମଧ୍ୟରେ ଜମା ହେଉଛି, ଫଳରେ ହୀରାକୁଦର ଜଳଧାରଣ କ୍ଷମତା ହ୍ରାସ ପାଉଛି ବୋଲି ଶ୍ରୀ ମାଝୀ ଗୃହରେ ସୂଚନା ଦେଇଛନ୍ତି। ରାଜ୍ୟରେ ଏପର୍ଯ୍ୟନ୍ତ 219,677 ବୈଦ୍ୟୁତିକ ଯାନ ଚଳାଚଳ କରୁଛି ବୋଲି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି। ବିଧାନସଭାରେ ଆଜି ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଏବଂ ସଂସ୍ଥା ପକ୍ଷରୁ 680 ବୈଦ୍ୟୁତିକ ଯାନ କ୍ରୟ କରାଯାଇଛି। ଯାନ କ୍ରୟ ବାବଦରେ ଏପର୍ଯ୍ୟନ୍ତ 340,95,75,481 ଟଙ୍କା ପ୍ରୋହାହନ ରାଶି ପ୍ରଦାନ କରାଯାଇଛି। ଭୁବନେଶ୍ୱରର 12 ସ୍ଥାନରେ ଇଭି ଚାର୍ଜିଂ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ଜେନା ଗୃହରେ ସୂଚନା ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀଠାରେ ଆସନ୍ତାକାଲିଠାରୁ ତିନିଦିନିଆ ବୈଶ୍ୱିକ ଶକ୍ତି ନେତୃତ୍ୱ ସମ୍ମିଳନୀ 2025 ଆରମ୍ଭ ହେବ। ସ୍ୱଚ୍ଛ ଇନ୍ଧନ କ୍ଷେତ୍ରରେ ଭାରତର କାର୍ଯ୍ୟପନ୍ଥା ଏବଂ ଅଗ୍ରଣୀ ଭୂମିକା ବିଷୟରେ ଏଥିରେ ଆଲୋଚନା କରାଯିବ। 7 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ କେନ୍ଦ୍ର ନୂତନ ନବୀକରଣୀୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ସମେତ ବିଭିନ୍ନ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ ଅଂଶଗ୍ରହଣ କରିବେ। ଓଡ଼ିଶାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେଉଥିବା ଏହି ସମ୍ମିଳନୀ ସ୍ୱଚ୍ଛ ଶକ୍ତି ରୂପାନ୍ତରଣକୁ ତ୍ୱରାନ୍ୱିତ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିବ। ନୀତି ନିର୍ଦ୍ଧାରକ, ଶିଳ୍ପୋଦ୍ୟୋଗୀ, ବିଶ୍ୱସ୍ତରୀୟ ବିଶେଷଜ୍ଞ ଏବଂ ଗବେଷକ ସମ୍ମିଳନୀରେ ଯୋଗଦେଇ ସହଭାଗିତା, ଜ୍ଞାନ ଆଦାନ ପ୍ରଦାନ ତଥା ସ୍ୱଚ୍ଛ ଶକ୍ତି କ୍ଷେତ୍ର ନେଇ ମତ ବିନିମୟ କରିବେ। ସମ୍ମିଳନୀରେ ଏକାଧିକ ରାଜ୍ୟ ଓ କେନ୍ଦ୍ରୀୟ ମନ୍ତ୍ରଣାଳୟର ଅଂଶଗ୍ରହଣ ସହିତ ଭାରତର ସ୍ୱଚ୍ଛ ଉର୍ଜା ସଂକଳ୍ପର ଏକ ପ୍ରମୁଖ ପରିଚାଳକ ଭାବେ ଓଡ଼ିଶା ପ୍ରତିପାଦିତ ହେବ। ଭାରତୀୟ ନୌସେନାର ପରାକ୍ରମ, ସଫଳତା ଏବଂ ରଣନୈତିକ ଗୁରୁତ୍ୱକୁ ସ୍ୱୀକୃତି ଦେବା ଲକ୍ଷ୍ୟରେ ପ୍ରତିବର୍ଷ ଡିସେମ୍ବର ମାସ ଆଜିର ଦିନକୁ ନୌସେନା ଦିବସ ଭାବେ ପାଳନ କରାଯାଇଥାଏ। 1971 ଭାରତ ପାକିସ୍ତାନ ଯୁଦ୍ଧରେ ଆଜିର ଦିନରେ ଅପରେସନ୍ ଟ୍ରାଇଡେଣ୍ଟ ସମୟରେ କରାଚୀ ବନ୍ଦର ଉପରେ ଭାରତୀୟ ନୌସେନାର ସଫଳ ଆକ୍ରମଣର ସ୍କୃତିଚାରଣ କରିବା ପାଇଁ ଏହି ଦିବସ ପାଳିତ ହୋଇଆସୁଛି। ଜାତୀୟ ସୁରକ୍ଷା ଏବଂ ସାମୁଦ୍ରିକ ଐତିହ୍ୟରେ ଭାରତୀୟ ନୌସେନାର ଭୂମିକା ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସହିତ ଦେଶପ୍ରେମ ଏବଂ ଏକତାର ଭାବକୁ ଏହି ଦିବସ ଉତ୍ସାହିତ କରିଥାଏ। 1612 ପୂର୍ବ ଭାରତ କମ୍ପାନୀର ମେରାଇନ୍ ଭାବରେ ଭାରତୀୟ ନୌସେନା ଆରମ୍ଭ ହୋଇଥିଲା। ସ୍ୱାଧୀନତା ପରେ ଏହା ଏକ ଆଧୁନିକ ଏବଂ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଉନ୍ନତ ବାହିନୀରେ ପରିଣତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରମୁଖ ନୌସେନା ଯବାନ, ଅବସରପ୍ରାପ୍ତ ଯବାନ ଏବଂ ସେମାନଙ୍କ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି। ନୂଆଦିଲ୍ଲୀରେ ବାଲ୍ୟ ବିବାହମୁକ୍ତ ଭାରତ କାର୍ଯ୍ୟକ୍ରମକୁ ଆଜି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଶୁଭାରମ୍ଭ କରିଛନ୍ତି। କାର୍ଯ୍ୟକ୍ରମ ଅଧୀନରେ 100-ଦିନିଆ ବ୍ୟାପକ ସଚେତନତା ଅଭିଯାନ ଦେଶବ୍ୟାପୀ ଆରମ୍ଭ କରାଯାଇଛି। ବାଲ୍ୟ ବିବାହମୁକ୍ତ ଭାରତ ଅଭିଯାନର ପ୍ରଥମ ବାର୍ଷିକ ଅବସରରେ ଏହି ଅଭିଯାନର ଶୁଭାରମ୍ଭ ହୋଇଛି। ନବରଙ୍ଗପୁର ଜିଲ୍ଲାରେ ଜିଲ୍ଲା ସମାଜମଙ୍ଗଳ ବିଭାଗ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହଯୋଗରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷ ବବିତା ପାତ୍ର ଏଥିରେ ଯୋଗଦେଇ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ବାଲ୍ୟ ବିବାହମୁକ୍ତ ଭାରତ ଗଠନ ସମ୍ପର୍କରେ ଏକ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବାଲ୍ୟ ବିବାହ ପ୍ରତିହତ କରିବା ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଆଜି ସମ୍ବର୍ଦ୍ଧିତ କରାଯାଇଛି। ବରଗଡ଼ ଧନୁଯାତ୍ରା ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ପକ୍ଷରୁ 1 କୋଟି ଟଙ୍କାର ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ। ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ବିଭାଗୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା 24 ଜାନୁଆରୀ 3 ତାରିଖ ପର୍ଯ୍ୟନ୍ତ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆୟୋଜିତ ହେବ। ଧନୁଯାତ୍ରାରେ ଅଂଶଗ୍ରହଣ କରୁଥିବା ପ୍ରାୟ 200 କଳାକାରଙ୍କୁ 10,000 ଟଙ୍କା ଲେଖାଏଁ ସମ୍ମାନସୂଚକ ରାଶି ପ୍ରଦାନ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଧନୁଯାତ୍ରାର ବ୍ୟାପକ ପ୍ରଚାର ପ୍ରସାର ନିମନ୍ତେ ଏଲ୍ଇଡି ମାଧ୍ୟମରେ ସିଧା ପ୍ରସାରଣ କରାଯିବ। ଭୁବନେଶ୍ୱରରୁ ବରଗଡ଼ ଅଭିମୁଖେ ସ୍ୱତନ୍ତ୍ର ଟୁରିଷ୍ଟ ବସ୍ ଚଳାଇବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବୈଠକରେ ସାଂସଦ ପ୍ରଦୀପ ପୁରୋହିତଙ୍କ ସମେତ ବିଧାୟକଗଣ, ଉନ୍ନୟନ କମିଶନର ଏବଂ ବିଭାଗୀୟ ବରିଷ୍ଠ ପଦାଧିକାରୀ ଯୋଗଦେଇଥିଲେ। ଭାରତ ଓ ଦକ୍ଷିଣ ଆଫ୍ରିକା T20 ମ୍ୟାଚ୍ ଆସନ୍ତା 9 ତାରିଖ ମଙ୍ଗଳବାର ଦିନ କଟକ ବାରବାଟୀ ଷ୍ଟାଡିୟମ୍ଠାରେ ଖେଳାଯିବ। ଏହି ମ୍ୟାଚ୍ ପାଇଁ ଆସନ୍ତାକାଲିଠାରୁ କାଉଣ୍ଟରରେ ଟିକେଟ୍ ବିକ୍ରି ପ୍ରକ୍ରିୟା ଆରମ୍ଭ ହେବ। ଟିକେଟ୍ କଳାବଜାରୀ ଉପରେ କମିଶନରେଟ୍ ପୁଲିସ୍ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି କଟକ ଡିସିପି ଋଷିକେଶ ଖିଲାରି କହିଛନ୍ତି। ବିଭିନ୍ନ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଉପରେ ସାଇବର ଶାଖା ପକ୍ଷରୁ ମଧ୍ୟ ନଜର ରଖାଯାଇଛି। ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
ଲୋକମାନଙ୍କୁ ସେଟା ହିଁ ଅଗେନ୍ ଅନୁରୋଧ ରହିବ କି ଯୋଉଟା ନିର୍ଦ୍ଦିଷ୍ଟ ଟାଇମିଂ ଅଛନ୍ତି ତା ଭିତରେ ହିଁ ଆସନ୍ତୁ। ଯେତେ ସଂଖ୍ୟାରେ ଅଛି ଆଉ ଯେତେ ଲୋକମାନଙ୍କର ସମସ୍ତେ ପାଇବେ ଏ ଟାଇପ୍ର ଇଏ ନାହିଁ। ଆମ ତରଫରୁ ପ୍ରୟାସ ରହିବ କି ଲିମିଟେଡ୍ ମାନେ ଅର୍ଡରଲି ମ୍ୟାନରରେ ଯେତେବେଳେ ବି ଟିକେଟ୍ କିଣିବାକୁ ଯିବ ସେତିକି ଶାନ୍ତିରେ କେମିତି ଯିବେ, ସେଠି ଅଲଗା କିଛି ଇଣ୍ଟରଫେରେନ୍ସ ନ ଥାଉ କି ବି ବ୍ଲାକ୍ ମାର୍କେଟିଂ ଟାଇପ୍ର ଚେଷ୍ଟା ନ କରାଉ ତା ପାଇଁ ଆମର ବ୍ଲାଙ୍କ କ୍ଲୋଥିଂ ଟିମ୍ସ ବି ରହିବ।
ମାର୍ଗଶିର ମାସ ଶେଷ ଗୁରୁବାର ଅବସରରେ ମାଣବସା ଏବଂ ଲକ୍ଷ୍ମୀପୂଜା ଆଜି ନୟାଗଡ଼ ଜିଲ୍ଲାରେ ଅତ୍ୟନ୍ତ ନିଷ୍ଠା ଓ ଶ୍ରଦ୍ଧାର ସହ ପାଳନ କରାଯାଉଛି। ଜିଲ୍ଲାରେ ଗଣପର୍ବ ଭାବେ ପାଳିତ ହୋଇ ଆସୁଥିବା ଏହି ଦିବସ ଅବସରରେ ପ୍ରତ୍ୟେକଙ୍କ ଘରେ ସ୍ୱତନ୍ତ୍ର ପୂଜା ଏବଂ ବିଭିନ୍ନ ପ୍ରକାର ପିଠାପଣା ପ୍ରସ୍ତୁତ ହୋଇଛି। ଜିଲ୍ଲାର 34 ସ୍ଥାନରେ ମୃଣ୍ମୟୀ ଦେବୀ ପ୍ରତିମା ସ୍ଥାପନ କରାଯାଇ ସ୍ୱତନ୍ତ୍ର ପୂଜା ଅର୍ଚ୍ଚନା ଅନୁଷ୍ଠିତ ହେଉଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ମହାନଦୀ ଜଳ ବିବାଦ ସମାଧାନ ପାଇଁ ଆସନ୍ତାକାଲି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଅନୁଷ୍ଠିତ ହେବ ଯୁଗ୍ମ ବୈଷୟିକ କମିଟି ବୈଠକ। ସୁବର୍ଣ୍ଣରେଖା ଏବଂ ଅସ୍ତରଙ୍ଗ ବନ୍ଦର ପାଇଁ ଘରୋଇ କମ୍ପାନୀ ସହିତ ରାଜ୍ୟ ସରକାରଙ୍କ ଚୁକ୍ତିନାମା, ପୁରୀଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ତିନିଦିନିଆ ବୈଷୟିକ ଶକ୍ତି ନେତୃତ୍ୱ ସମ୍ମିଳନୀ ଏବଂ ଭାରତୀୟ ନୌସେନାର ପରାକ୍ରମ, ସଫଳତା ଏବଂ ରଣନୈତିକ ଗୁରୁତ୍ୱକୁ ସ୍ୱୀକୃତି ଦେବା ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ନୌସେନା ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।